ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୂଆଦିଲ୍ଲୀଠାରେ ହୋଇଥିବା 4 ନମ୍ବର ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ତିନିଦିନିଆ ସମ୍ମିଳନୀର ଉଦ୍ଯାପନୀ ଉତ୍ସବଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇକରି କହିଛନ୍ତି ଯେ ବିକଶିତ ଭାରତ ଲାଗି ଆଇଏଚ୍ଇ ଟିମ୍ ଇଣ୍ଡିଆ ଏକଜୁଟ ହୋଇକରି ଆଲୋଚନା କରିଛି। ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ପ୍ରୋ ପିପୁଲ୍ ଆର୍ ପ୍ରୋ ଆକ୍ଟିଭ୍ ଗଭର୍ଣ୍ଣାନ୍ସ ମୂଲ ଜିନିଷ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଏହି ସମ୍ମିଳନୀଟି ଉଦ୍ୟୋଗୀଙ୍କ ପ୍ରୋତ୍ସାହନ ନିଯୁକ୍ତି ଆର୍ ଦକ୍ଷତା ବିକାଶ ଉପରେ ବିଶେଷକରି ଆଲୋଚନା ହୋଇଥିଲା। ଭିନ୍ନକ୍ଷମ ଗୋଟେ ଶାରୀରିକ ଅଭାବ ନୁହେଁ, ଏଇଟା ଗୋଟେ ମାନସିକ ସ୍ଥିତି। ଭିନ୍ନକ୍ଷମମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିବ୍ୟାଙ୍ଗଙ୍କ ଠାନ୍ ଦେଇଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ଗଲା ସଂଜେ ସମ୍ବଲପୁରଠାରେ ହୋଇଥିବା ଦିବ୍ୟାଙ୍ଗ ଆଉ ବରିଷ୍ଠ ନାଗରିକମାନଙ୍କୁ ଉପକରଣ ପ୍ରଦାନ ଆଉ ସାହାଜ କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଭିନ୍ନକ୍ଷମମାନଙ୍କର ଉନ୍ନତି ଲାଗି ରାଜ୍ୟ ସରକାର ସବୁବେଳେ ଚେଷ୍ଟା କରୁଛନ୍। ସେମାନଙ୍କୁ ସାମାଜିକ ସୁରକ୍ଷାଥି ସାମିଲ କରବାରକେ ସରକାର ଯୋଗ ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ 500 ଦିବ୍ୟାଙ୍ଗଙ୍କୁ ମୁଖ୍ୟମନ୍ତ୍ରୀ ବ୍ୟାଟେରୀଥି ଚାଲୁଥିବା ଇ ରିକ୍ସା ଦେଇଥିଲେ। ଇତାର ସହିତ ଅଲଗା ଉପକରଣ ବି ଦିଆଯାଇଥିଲା। କଟକ ବକ୍ସି ବଜାର ପଡ଼ିଆଠାରେ ଚାଲିଥିବା 69 ନମ୍ବର ରାଜ୍ୟ ପୁଲିସ୍ ଡ୍ୟୁଟି ମିଟ୍ ଆଜି ଉଦ୍ଯାପିତ ହେବା। ଉଦ୍ଯାପନୀ ଉତ୍ସବଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଇନ ଜନେଇ ଦିଆଯାଇପାରେ ଯେ ଗଲା ଶନିବାର ଦିନ ମୂଲ ହୋଇଥିବା ଏହି କାର୍ଯ୍ୟକ୍ରମକେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଉଦ୍ଘାଟନ କରିଥିଲେ। ଏଥି 37 ପୁଲିସ୍ ଜିଲ୍ଲାନୁ ପାଖାପାଖି 317 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମଟି ଫୁଟବଲ୍, ହକି, ତୀରନ୍ଦାଜ ବାଗି 18 ବିଭାଗଟି ପ୍ରତିଯୋଗିତା ହୋଇଥିଲା। ଭୁବନେଶ୍ୱର ୟୁନିଟ୍ 5 ନଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ପ୍ରକୋଷ୍ଠଠାରେ ଆଜି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ଅଭିଯୋଗ ଜଣାବାର ଲାଗି ଯେନ୍ମାନେ ଆଖନୁ ଅଭିଯୋଗ କରିଥିଲେ ସେହିମାନଙ୍କ ଲାଗି ଏହି ଶୁଣାଣି ଅନୁଷ୍ଠିତ ହେବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ କୁହାଯାଇଛି। ଓଡ଼ିଶା ଭିଜନ 2036-2047 ଅଭିଯାନ ଲାଗି ଇମେଲ, ହ୍ୱାଟ୍ସଆପ୍ ସହିତ ଓଡ଼ିଶା ଭିଜନ ୱେବ୍ସାଇଟ୍ ଜରିଏ ଦେଶ ଆଉ ଦେଶ ବାହାରୁ ପାଖାପାଖି 3 ଲକ୍ଷରୁ ଅଧିକା ନାଗରିକଙ୍କର ମତାମତ ମିଳିପାରିଛି। ଇତାକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିବାର ସହିତ ଏଥି ଭାଗ ନେଇଥିବାର ସମକୁ କୃତଜ୍ଞତା ଜଣାଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଦେଶେ ପହିଲା ଥର ଲାଗି ଓଡ଼ିଶା କୃତ୍ରିମ ବୁଦ୍ଧିମତା ଏଆଇ ବ୍ୟବହାର କରିକି ପରାମର୍ଶମାନଙ୍କୁ ସମୀକ୍ଷା ଆର୍ ବିଶ୍ଳେଷଣ କରବାର୍ଥି ସଫଲ ହୋଇଛି। ଏଥି 17 ଦିଗ୍କେ ନଜରଥି ରଖିକରି ଓଡ଼ିଶାର ସ୍ଥାୟୀ ବିକାଶ ଲାଗି ନିହି ପକାବାର୍କେ ସରକାର ପଦକ୍ଷେପ ନେଉଛନ୍। କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଗଲା 10 ତାରିଖରୁ ମୂଲ ହୋଇଥିବା ଓଡ଼ିଶା ମାଷ୍ଟର୍ସ 2024 ଅନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉତ୍ସବଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଏହି ଅନ୍ତର୍ଜାତୀୟ ମ୍ୟାଚ୍ 3 ନମ୍ବର ଥର ଲାଗି କଟକଠାରେ ଆୟୋଜିତ ହୋଇଥିଲା। ଏ ବଛର ଏଥି ଭାରତ ସହିତ ଜାପାନ, ଇଣ୍ଡୋନେସିଆ, ଚୀନ, ଡେନମାର୍କ ବାଗି 29 ଦେଶ ପାଖାପାଖି 300 ଜଣ ଖେଳାଳି ଭାଗ ନେଇଥିଲେ। ଅସ୍ତ୍ର ଛାଡ଼ିକରି ସମାଜର ମୁଖିଆ ସ୍ରୋତନ ସାମିଲ ହୋଇଥିବା ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ତେଲେଙ୍ଗାନା ଆର୍ ଆସାମର ଲୋକମାନଙ୍କୁ ଛତିଶଗଡ଼ର ଜଗଦଲପୁରଠାରେ ଗଲାକାଲି ସ୍ୱରାଷ୍ଟ୍ର ଆଉ ସମବାୟ ମନ୍ତ୍ରୀ ଅମିତ ଶାହା ଭେଟିଛନ୍। ହିଂସାତି ମାତିଥିବା ଯୁଆନମାନଙ୍କୁ ସମାଜର ମୁଖ୍ୟ ଧାରାକେ ଫେରି ଆସବାର୍କେ ସ୍ୱରାଷ୍ଟ୍ରମନ୍ତ୍ରୀ ନିବେଦନ କରିଛନ୍। ସେ କହିଛନ୍ ଯେ ନକ୍ସଲ ପ୍ରଭାବିତ ଇଲାକାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15,000 ଅଧିକା ଘର ବନାବାର ପ୍ରସ୍ତାବ ମଞ୍ଜୁର କରିଛନ୍। ଯେନ୍ମାନେ ହିଂସାତି ମାତୁଛନ୍ ସେମାନଙ୍କୁ ମାରବାରଟା ଠିକ୍ ନୁହେଁ, ଅସ୍ତ୍ର ଛଡ଼େଇକରି ମୁଖ୍ୟ ଧାରାକେ ଆନବାରଟା ହିଁ ଠିକ୍ ବାଟ ଆଏ ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍। ଆଜି ହେଉଛେ ପବିତ୍ର ଧନୁ ସଂକ୍ରାନ୍ତି। ଇ ଉଦେ ପୁରୀ ଶ୍ରୀମନ୍ଦିର ମହାପ୍ରଭୁଙ୍କର ପହିଲି ଭୋଗ ନୀତି ମୂଲ ହୋଇଛେ। ଇ ବଛର ପହିଲି ଭୋଗ ନୀତି ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫ ଆଗନୁ ଧାରିଛ ହୋଇଥିବା ନୀତି ନିର୍ଘଣ୍ଟ ହିସାବେ ଆଜି ଡେରି ରାତି 2:55 ଦ୍ୱାର ଫିଟା ହୋଇଥିଲା। ସେନ୍ତା 3:30 ମଙ୍ଗଲ ଆଲତି ଆର୍ ଇତାର ଉତ୍ରୁ ମୈଲମ 4:45 ଅବକାଶ ପୂଜା ଉତ୍ରୁ 5:55 ବେଶ ଶେଷ ହୋଇଛି। ତାର ଉତ୍ରୁ ପହିଲି ଭୋଗ କରାଯାଇଛି। ଏ ପହିଲି ଭୋଗର ମହତ୍ତ୍ୱ ଅଲଗା ସମୟାନୁ ମିଳୁଥିବାର ଭୋଗଠାନୁ ଖାସ୍ ଆଏ। ରାଜ୍ୟ ଶୀତ ଜାରି ରହିଛେ। ଆଜ ପାଗ ସୁଖା ରହିବା ସାଙ୍ଗେ ଆଘରବାଗିର ଜବର ଥଣ୍ଡା ଲାଗି ରହିବା। କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼ ଆର୍ କନ୍ଧମାଳ ଜିଲ୍ଲାର ଗୋଟେ କି ଦୁଇଟା ଜାଗାନେ ଆଜ କମ୍ନୁ ଟିକେ ବହଲିଆ କୁହୁଡ଼ି ଦେଖାଯିବା। ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ଥଣ୍ଡା ପଡ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛେ। ସେଆଡ଼େ ଗଲାକାଲି ରାଜ୍ୟର 29ଟା ଜାଗାନ ସବୁନୁ କମ୍ ତାତି 15 ଡିଗ୍ରୀ ସେଲସିୟସ୍ନୁ କମ୍ ରହିଥିବାର ବେଲେ ଝାରସୁଗୁଡ଼ା ଆର୍ ରାଉରକେଲାନ ରାଜ୍ୟର ସବୁନୁ କମ୍ ତାତି 6.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।